ଏହାର ଅର୍ଥ କ'ଣ ରକ୍ଷା ପାଇବା କିମ୍ବା ଆଉଥରେ ଜନ୍ମ ହେବା? ବାଇବେଲ କୁହେ, ସ୍ୱର୍ଗ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ତୁମେ ପୁନର୍ଜନ୍ମ ପାଇବା ଦରକାର। ପୁନର୍ଜନ୍ମ ହେବା କିମ୍ବା ରକ୍ଷା ପାଇବା, ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ଅର୍ଥ ନୁହେଁ ଯେ ତୁମେ ଜଣେ ପାପୀର ପ୍ରାର୍ଥନା କରିବ, ତୁମର ପାପର କ୍ଷମା ହୋଇଛି, ଚର୍ଚ୍ଚ ଯିବାର ଆରମ୍ଭ କର, ଅଳ୍ପ କିଛି ବାଇବେଲ ପଢ଼, କିଛି ଭଲ କାମ କର। ଏହା ଅଧିକ 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 ଅଟେ ତାଠାରୁ। ପ୍ରକୃତରେ ମୁଁ ଭାବେ ଅନେକ ଲୋକ ତାହା ଭାବନ୍ତି ଯେ ଖ୍ରୀଷ୍ଟିଆନ ହେବା ଏସବୁ ବିଷୟ ଅଟେ, ତୁମେ ବର୍ତ୍ତମାନ ତାହା କରିବା ଉଚିତ, ତାହା ଏ ବିଷୟଠାରୁ ଭଲ ଅଟେ ଯାହା ତୁମେ ଆଗରୁ କରିଥିଲ, ଏବଂ ତୁମେ ଉତ୍ତମ ବିଷୟ କରିବ କିନ୍ତୁ ତାହା କରିବ ନାହିଁ କାରଣ ତୁମେ ବାଧ୍ୟ ଅଟ। ତୁମେ ତାହା କରିବ କାରଣ ତୁମର ନୂଆ ସ୍ୱଭାବ ଅଛି, ତେଣୁ ତୁମେ ତାହା କରିବାକୁ ଚାହଁ। ଏକ ନୂଆ ସ୍ୱଭାବ, ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛ, ସେ ନୂତନ ହୋଇଅଛି, ପୁରାତନ ବିଷୟ ଲୋପ ପାଇଅଛି ଏବଂ ସବୁକିଛି ନୂଆ ହୋଇଅଛି ବର୍ତ୍ତମାନ। ନୂଆ ସ୍ୱଭାବ ବିଷୟରେ ଖୁସିର ବିଷୟ ହେଲା ଯେ ଆମେ ଭାବିବା, ଅନେକ ସମୟରେ ଲୋକେ ବୁଝନ୍ତି ନାହିଁ ଏହା ତାଙ୍କୁ ଖ୍ରୀଷ୍ଟୀୟ ଜୀବନ କାଟିବାରେ ବାଧା ଦିଏ, ଯଦିଓ ଏହା ସେମାନେ ଚେଷ୍ଟା କରିଥାନ୍ତି। ନୂତନ ସ୍ୱଭାବ ଯାହାକି ଈଶ୍ୱର ଆମର ଶରୀରର ମଧ୍ୟଭାଗରେ ରଖିଛନ୍ତି, ତେବେ ତୁମେ କହିପାର ଯେବେ ତୁମେ ପୁନଃଜନ୍ମ ପାଇଲ ତେବେ ତୁମର ନୂତନ ସ୍ୱଭାବ ପାଇଲ। ଏହା ନୂତନ ସ୍ୱଭାବ ଅଟେ କିନ୍ତୁ ଏହା ଅନ୍ୟ ସ୍ୱଭାବ ଅଟେ, ଏବଂ ତେଣୁ ଦୁଇ ଜଣ ଲୋକଙ୍କ ଭଳି ତୁମେ ଅନୁଭବ କରିଥାଅ। ତୁମେ ଏହା କରିବାକୁ ଚାହଁ ନାହିଁ କିନ୍ତୁ ତୁମେ ଯାହା ହେଲେ ବି କରିଥାଅ। ତୁମେ ଏହା କରିବାକୁ ଚାହଁ ଏବଂ ତୁମେ ଏହା କରିବା ବନ୍ଦ କରିନଥାଅ। ତୁମେ ଦ୍ୱନ୍ଦ୍ୱରେ ପଡ଼ିଥାଅ, ଶୟତାନ ତୁମକୁ ମିଛ କହେ, ତୁମେ ଜାଣ ତୁମେ ରକ୍ଷା ପାଇନାହଁ, କିନ୍ତୁ ପ୍ରକୃତ ବିଷୟ ହେଲା ପବିତ୍ର ଆତ୍ମାଙ୍କ ସହ କାର୍ଯ୍ୟ କରିବାକୁ ହେଲେ ନୂତନ ସ୍ୱଭାବକୁ ଗ୍ରହଣ କର। ଈଶ୍ୱରଙ୍କ ବାକ୍ୟ, ପ୍ରାର୍ଥନା, ଈଶ୍ୱରଙ୍କ ସହିତ ସହଭାଗିତା ଉପର ଦେଖା ଭାବେ ଅନେକେ ପ୍ରାର୍ଥନା କର ନାହିଁ, ଏହା କେବଳ ଈଶ୍ୱରଙ୍କୁ କଥା କୁହେ, ଏହା ତାଙ୍କୁ କଥା କହୁଛି। ତୁମେ ଆତ୍ମିକ ସ୍ୱର ପାଇବା ଦରକାର ନାହିଁ, ଯେବେ ତୁମେ ପ୍ରାର୍ଥନା କର ତୁମେ କେବଳ ଈଶ୍ୱରଙ୍କ ସହିତ କଥା ହୁଅ ଯେକୌଣସି ବିଷୟରେ ଏବଂ ସବୁକିଛି ବିଷୟରେ। ପୁନର୍ଜନ୍ମର ଅର୍ଥ ନୁହେଁ ଯେ ତୁମ ଜୀବନର ଏହି ଛୋଟ ଆତ୍ମିକ ଘର ଯାହାକି ତୁମେ ଏବେ ପାଇଛ ତୁମେ ରବିବାର ସକାଳେ ପାଇବ, ଯେବେ ତୁମେ ପ୍ରକୃତରେ ପୁନର୍ଜନ୍ମ ପାଇବ। ପ୍ରକୃତରେ ପୁନର୍ଜନ୍ମ, ଈଶ୍ୱର ତୁମ ସାରା ଜୀବନର ଚାଳକ ହୁଅନ୍ତୁ, ତୁମର ସାରା ଜୀବନର ଚାଳକ ହୁଅନ୍ତୁ। ମୁଁ ଜଣେ ଧାର୍ମିକ ଖ୍ରୀଷ୍ଟିଆନ ରୂପେ ଅନେକ ବର୍ଷ କଟାଇଲି, ଯଦିଓ ମୁଁ ପୁନର୍ଜନ୍ମ ପାଇଲି, ସମ୍ପୂର୍ଣ୍ଣ ହୃଦୟରେ ବିଶ୍ୱାସ କଲି ମୁଁ ମରିବି, ସ୍ୱର୍ଗକୁ ଯିବି। ଆମେନ୍। ତୁମର ସାରା ଜୀବନ, ମୁଁ ଜଣେ ଧାର୍ମିକ ଖ୍ରୀଷ୍ଟିଆନ ରୂପେ ଅନେକ ବର୍ଷ କଟାଇଲି, ପୁନର୍ଜନ୍ମ ପାଇଲି, ସମ୍ପୂର୍ଣ୍ଣ ହୃଦୟରେ ପୁଣି ବିଶ୍ୱାସ କଲି, ଯଦି ମୁଁ ମରିବି ସ୍ୱର୍ଗକୁ ଯିବି। ପ୍ରକୃତରେ ମୁଁ ବିଶ୍ୱାସ କରେ ନାହିଁ, ମୋର ସାକ୍ଷ୍ୟ ଭଲ ଥିଲା ଯାହାକି ଅନ୍ୟକୁ ପ୍ରଭାବିତ କରିପାରିବ। ମୁଁ ଯାହା ଚାହୁଁଥିଲି ସେମାନେ ତାହା ଚାହିଁଲେ, ତେଣୁ ଆମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପରେ ଆମର ମଧ୍ୟ ସେବା କାର୍ଯ୍ୟ ଅଛି, ପ୍ରତ୍ୟେକଙ୍କର ମଧ୍ୟକାଳୀନ ସେବା କାର୍ଯ୍ୟ ଅଛି ଏବଂ ପୁନର୍ମିଳନର ସେବା କାର୍ଯ୍ୟ ଅଛି, ଏବଂ ଏହି ପୁନର୍ମିଳନର ସେବା କାର୍ଯ୍ୟ ଆମ ମଧ୍ୟରେ ବହୁଳ ଭାବରେ କାର୍ଯ୍ୟ କରେ। ଏକ ଉଦାହରଣ ସ୍ୱରୂପେ ରୋମିଓ ଏହାକୁ କହିଲେ ଆତ୍ମାର ମନ, ଦୁଃଖର ବିଷୟ, ତଥାପି ତୁମର ସେ ଶାରୀରିକ ମନ ଅଛି। ବାଇବେଲ କୁହେ ଆମର ଖ୍ରୀଷ୍ଟଙ୍କର ମନ ଅଛି, ରୋମିଓ ଏହାକୁ କହିଲେ ଆତ୍ମାର ମନ, ଦୁଃଖର ବିଷୟ, ତଥାପି ତୁମର ସେ ଶାରୀରିକ ମନ ଅଛି। ବାଇବେଲ କୁହେ ଆମର ଖ୍ରୀଷ୍ଟଙ୍କର ମନ ଅଛି, ତେଣୁ ଟିକିଏ ମଧ୍ୟ ସହି ପାରୁନଥିଲୁ, କିନ୍ତୁ ବର୍ତ୍ତମାନ ନୂତନ ସ୍ୱଭାବ ଆମେ ପାଇଛୁ, ଏବଂ ହଠାତ୍ ଆମେ ଯେବେ ଭୁଲ ବିଷୟ କରୁ ଏହା ଆମକୁ ସହ୍ୟ କରେ, ତେଣୁ ବର୍ତ୍ତମାନ ପୁରାତନ ସ୍ୱଭାବଠାରୁ ନୂତନ ସ୍ୱଭାବ ଦୃଢ଼ ହେବା ପର୍ଯ୍ୟନ୍ତ ଆମେ ଆତ୍ମାଙ୍କ ସହିତ କ'ଣ କରିବା, ତାପରେ ପୁରାତନ ସ୍ୱଭାବ ସହିତ ଆମେ କ'ଣ କରିବା, ପୁରାତନ ସ୍ୱଭାବ। ଆମେନ୍। ତେଣୁ ଅନେକ ବର୍ଷ ହେଲା ଆମେ ହିଁ ଯାତ୍ରା କରିଛୁ ଜଣେ ଖ୍ରୀଷ୍ଟିଆନ ରୂପେ। ବର୍ତ୍ତମାନ ଯେବେ ମୁଁ ମୋର ଯାତ୍ରା ପଛକୁ ଦେଖେ, ତୁମେ ଜାଣ କେବଳ ତୁମେ ଯଦି ପୁନର୍ଜନ୍ମ ଆଗରୁ ପାଇଥିବ ଏବଂ ଏପର୍ଯ୍ୟନ୍ତ ସେ ଯାତ୍ରା ବିଷୟରେ ଅଧିକ ଜାଣିନଥିବ, କିନ୍ତୁ ନିଶ୍ଚିତ ରୂପେ ଏହା ଏକ ଯାତ୍ରା ଅଟେ, ଏବଂ ବାଇବେଲ ଆମକୁ କୁହେ ଯେ ଈଶ୍ୱର ଆମକୁ ପରିବର୍ତ୍ତନ କଲେ। ଯେବେ ଆମେ ବାକ୍ୟ ପଢ଼ୁ ଈଶ୍ୱର ଆମକୁ ପରିବର୍ତ୍ତନ କରନ୍ତି ଗୌରବରୁ ଗୌରବମୟ ଆଡ଼କୁ। ଯେଉଁ ମୁହୂର୍ତ୍ତରେ ତୁମେ ଖ୍ରୀଷ୍ଟଙ୍କୁ ଗ୍ରହଣ କର, ଯେବେଠାରୁ ଈଶ୍ୱର ତୁମଠାରେ ଉତ୍ତମ କାର୍ଯ୍ୟ କରିବାକୁ ଆରମ୍ଭ କରିବେ ଏବଂ ସେ ଏହାକୁ ଶେଷ କରିବେ ଏବଂ ଏହାକୁ ଶେଷ ସୀମାକୁ ଆଣିବେ, ଈଶ୍ୱର କେବେ ମଧ୍ୟ ତୁମ ଉପରେ ଛାଡ଼ିବେ ନାହିଁ। ଯଦି ତୁମେ କେବେ ମଧ୍ୟ ତାଙ୍କ ଉପରେ ଛାଡ଼ିବ ନାହିଁ, ତେବେ ତୁମେ ସେହି ସ୍ଥାନକୁ ଯାଇ ପହଞ୍ଚିପାରିବ ଯାହା ତୁମେ ହେବାକୁ ଚାହଁ। ଯେବେ ତୁମେ ପୁନର୍ଜନ୍ମ ପାଅ, ତେବେ ତୁମେ ଆତ୍ମାରେ ସେହି ବିହନ ପାଇବ ତାହା ଈଶ୍ୱର ଅଟନ୍ତି। ତୁମେ ଫଳବତୀ ହେବ, ତେଣୁ କହିବା ଈଶ୍ୱର ଭକ୍ତିରେ ତୁମେ ଜାଣ ତୁମ ମଧ୍ୟରେ ଅତିରିକ୍ତ ହେଉଥିବା ବିହନ ତୁମକୁ କହିବ ମୁଁ ଫଳବତୀ ଅଟେ, ଏବଂ ଲୋକମାନେ କହିବେ ହଁ ତୁମେ ଫଳବତୀ ଦେଖାଯାଉ ନାହଁ, ତାହା ସେ ପ୍ରକାର ବିଷୟ ଅଟେ। ଯେବେ ତୁମେ ନୂତନ ଖ୍ରୀଷ୍ଟିଆନ ଅଟ, ତେବେ ଏ ଆଶ୍ଚର୍ଯ୍ୟଜନକ ବିଷୟରେ ତୁମେ ଅନ୍ୟକୁ କହିପାରିବ ଯାହା ତୁମ ପ୍ରତି ଘଟିଛି, କିନ୍ତୁ ହୁଏତ ସେମାନେ ଭାବିବେ ତୁମେ ରକ୍ଷା ପାଇଲା ଭଳି ମୋତେ ଦେଖାଯାଉ ନାହଁ, ତୁମେ ରକ୍ଷା ପାଇବା ଭଳି ମୋ ପ୍ରତି ବ୍ୟବହାର କରୁନ। କିନ୍ତୁ ମୁଁ ଭାବେ ତାହା ଅନୁଭବ କରିବା ପାଇଁ ଏହା ଆଶ୍ଚର୍ଯ୍ୟଜନକ ବିଷୟ ଅଟେ। ଯେବେ ତୁମେ ପୁନର୍ଜନ୍ମ ପାଇବ, ତୁମେ ପ୍ରତ୍ୟେକ ରବିବାର ଚର୍ଚ୍ଚକୁ ଯିବ, ଆଦେଶ ପାଇବ ନାହିଁ, କିନ୍ତୁ ତୁମେ ଏକ ନୂତନ ସ୍ୱଭାବ ପାଇବ, ଏକ ନୂତନ ବ୍ୟକ୍ତି ହେବ ଈଶ୍ୱରଙ୍କଠାରେ। ମୁଁ ମୋ ଗ୍ୟାରେଜରେ ଯାଇ ମାସେ ରହିପାରେ ତାହା ମୋତେ କାର କରିପାରିବ ନାହିଁ। ତୁମେ ଯାଇ ମଣ୍ଡଳୀରେ ବସ, ଚର୍ଚ୍ଚରେ ବସ, ଯୀଶୁ ଯେପର୍ଯ୍ୟନ୍ତ ନ ଫେରିଛନ୍ତି ତୁମକୁ ଖ୍ରୀଷ୍ଟିଆନ କରିପାରିବ ନାହିଁ। ଖ୍ରୀଷ୍ଟିଆନ ହେବାକୁ ହେଲେ ତୁମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ପଡ଼ିବ, ବିଶ୍ୱସ୍ତ ରୂପେ ହୃଦୟରେ ଗ୍ରହଣ କରିବାକୁ ହେବ। ବାଇବେଲ କୁହେ ତୁମେ ହୃଦୟରେ ବିଶ୍ୱାସ କରିବା ଦରକାର ଏବଂ ମୁହଁରେ ସ୍ୱୀକାର କରିବା ଦରକାର। ଯୀଶୁ ହିଁ ପ୍ରଭୁ ଅଟନ୍ତି। ଯୀଶୁ ଆମ ପାଇଁ କୃଶରେ ଚଢ଼ିଲେ। ପ୍ରକୃତରେ ଏକମାତ୍ର ଅଦ୍ୱିତୀୟ ପୁତ୍ର ଈଶ୍ୱର ହିଁ ଥିଲେ, ମନୁଷ୍ୟ ରୂପେ ଆସିଲେ, ସିଦ୍ଧତାର ଜୀବନ କାଟିଲେ, ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ, କୃଶରେ ଚଢ଼ିଲେ, ଆମ ପାପ ପାଇଁ ମଲେ, ଆମର ସମସ୍ତ ଦଣ୍ଡ ନେଲେ, ଆମର ସମସ୍ତ ପାପ ନେଲେ। ତେଣୁ ତାଙ୍କଠାରେ ଯେ କେହି ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇବ। ଏବଂ ଯଦି ତୁମେ ବିଶ୍ୱାସ କରିବ ଯେ ତୁମେ ଚାହୁଁଛ, ତାହା ତୁମେ ମୁଖରେ ସ୍ୱୀକାର କରିବ, ଜଣେ ପାପୀର ପ୍ରାର୍ଥନାଠାରୁ ତାହା ଅଧିକ ହେବ। ମୁଁ ଭାବୁଛି ଯେ ଯଦି ତୁମେ ପ୍ରକୃତରେ ବିଶ୍ୱାସ କରିବ, ଯଦି ପ୍ରକୃତରେ ତୁମର ବିଶ୍ୱାସ ଅଛି, ତେବେ ଏ ବିଷୟରେ ଚୁପ୍ ରହିବା କଷ୍ଟକର ଅଟେ ଏବଂ କୌଣସି ପ୍ରମାଣ ନାହିଁ। ତେଣୁ ତୁମେ ଯେଉଁଠାରେ ଅଛ, ସେଠାରେ ଅନ୍ୟମାନଙ୍କ ସହିତ ମୁଁ ତୁମ ପାଇଁ ପ୍ରାର୍ଥନା କରିବି। ଆଜି ରାତିରେ କିଏ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବ, ତୁମେ ସେ ନିଷ୍ପତ୍ତି କେବେ ନେଇନାହଁ। ହୁଏତ ତୁମେ କାହା ସହିତ ଅତିଥି ରୂପେ ଆସିପାର, ହୁଏତ ତୁମେ ଆସିବ, ତୁମେ ମୋତେ ଟିଭିରେ ଦେଖିବ, ଜଣେ ବ୍ୟକ୍ତି ରୂପେ ମୁଁ କିପରି ଦେଖାଯାଉଛି ତାହା ତୁମେ ଦେଖିବାକୁ ଚାହିଁବ। ତୁମେ ଜାଣ ଯାହା କିଛି ଈଶ୍ୱର ତୁମକୁ ଏହି ସ୍ଥାନରେ ଦେବେ ତାହା ମୋ ପାଇଁ ଠିକ୍ ଅଛି। ବଡ଼ ବିଷୟ ହେଲା ତୁମେ ଏଠାରେ ଅଛ। ଗୋଟିଏ ବିଲ୍ଡିଂରେ ବସିବାଠାରୁ ଏଠାରେ ବସିବା ଅଧିକ ଭଲ। ଆମେ କାର୍ଯ୍ୟକ୍ରମରେ ଦେଖାଯିବୁ ବୋଲି ଏଠାରେ ନାହୁଁ। ମୁଁ ସମ୍ପୂର୍ଣ୍ଣ ରୂପେ କଳ୍ପନାତ୍ମକ ରୂପେ ଗତ 14 ବର୍ଷ ହେବ ବଦଳି ଯାଇଛି, କାରଣ ଏହା ଶୁଣିଥିଲି। ତେଣୁ ଯଦି ତୁମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିନାହଁ କିମ୍ବା ଈଶ୍ୱରଙ୍କ ସେବା କରିବାକୁ ଚାହଁ ଏବଂ ଏହା କେବଳ ତୁମ ପାଇଁ ଏକ ଧାର୍ମିକ ବୋଝ ହେବ, ତୁମେ ଭାବିଲ ଏହା କାମ କରିବ ନାହିଁ, ତୁମେ ପଛକୁ ଫେରିଗଲ। ପ୍ରକୃତରେ ମୁଁ ବିଶ୍ୱାସ କରେ କେହି ଜଣେ ଯଦି ଥରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଛନ୍ତି ଓ ପରେ ତାଙ୍କୁ ଏଡ଼ାଇ ଦେଇଛନ୍ତି, ତେବେ ସେ ଅଧିକ ଦୁଃଖ ପାଇବ ସେହି ଲୋକ ଯିଏକି ଖ୍ରୀଷ୍ଟଙ୍କୁ କେବେ ଗ୍ରହଣ କରିନାହିଁ। କାରଣ ଯେବେ ତୁମର ନୂତନ ସ୍ୱଭାବ ନାହିଁ, ପାପକୁ ଉପଭୋଗ କରିବ, ଥରେ ଯେବେ ନୂତନ ସ୍ୱଭାବ ପାଇବ ପାପକୁ ଉପଭୋଗ କରିବ ନାହିଁ। ଯେବେ ତୁମେ ନୂତନ ସ୍ୱଭାବ ପାଇବ ପାପକୁ ଉପଭୋଗ କରିବ ନାହିଁ କେବେ ମଧ୍ୟ। ତା ସହିତ ମୁଁ ବିଶ୍ୱାସ କରେ ସେଠାରେ ଅନେକ, ଯେଉଁଠାକୁ ଆମେ ଯାଉ ମୁଁ ନିଶ୍ଚିତ ଏହା ସେହି ପଥ ଅଟେ। ତୁମେ ଗୋଟେ ଧର୍ମ ପାଇବ, ସେଥିପାଇଁ ଯୀଶୁ ମରିନଥିଲେ। ତେଣୁ ଧର୍ମ ବିଷୟରେ କହିବା ବନ୍ଦ କର, ଯେପରି ଆମେ ଗଭୀର ସମ୍ପର୍କ ରଖିପାରିବା, ସେଥିପାଇଁ ଯୀଶୁ ମଲେ। ବ୍ୟକ୍ତିଗତ ସମ୍ପର୍କ ଈଶ୍ୱରଙ୍କ ସହିତ ତାଙ୍କର ମାଧ୍ୟମରେ ବ୍ୟକ୍ତିଗତ ସମ୍ପର୍କ ପାଇବା ପାଇଁ ତାଙ୍କ ଦ୍ୱାରା ସେ କହିଲେ ମୁଁ ପଥ, ସେ ପଥ ଅଟନ୍ତି ପିତାଙ୍କର। ଯେବେ ଯୀଶୁ ମଲେ, ତେବେ ସେଠାରେ ଏକ ବିଷୟ ଆଚ୍ଛାଦନ ହୋଇଥିଲା। ପୁରାତନ ମନ୍ଦିରରେ ଯାହାକି ସେ ମଧ୍ୟରେ ପବିତ୍ରରୁ ଅତି ପବିତ୍ରତା, ଯାହା ଭିତରର ଅଂଶ ଅଟେ ଏବଂ ଏହା ଅଲଗା ହେଲା ଅନ୍ୟ ଜାଗାଠାରୁ, ପବିତ୍ର ସ୍ଥାନରୁ ଅନ୍ୟ ସ୍ଥାନ ପର୍ଯ୍ୟନ୍ତ, ଆମେ ଯେ ପ୍ରକାର ଅଟୁ ସେ ମନ୍ଦିର ତାହାଙ୍କୁ ପ୍ରକାଶ କରେ। ଆମେ ଏକ ଶରୀର ଅଟୁ, ଆତ୍ମା ଏବଂ ପ୍ରେତାତ୍ମା, ଈଶ୍ୱର ଗଭୀର ସ୍ଥାନରେ ରହିବାକୁ ଆସିଲେ ସେ ପବିତ୍ର ସ୍ଥାନରେ। ବର୍ଷକୁ ଥରେ ସେ ପ୍ରଧାନ ଯାଜକଙ୍କୁ ଭେଟିଲେ, କିନ୍ତୁ ପ୍ରଧାନ ଯାଜକଙ୍କ ବିନା କେହି ସେଠାକୁ ଯାଇପାରୁନଥିଲେ। ଯେବେ ଯୀଶୁ କୃଶରେ ମଲେ, ଏ ସପ୍ତାହରେ ମୁଁ ଆଉଥରେ ପଢ଼ିବି ଏହି ମୁହୂର୍ତ୍ତରେ ସେ ମଲେ। ସେହି ମୋଟା ବସ୍ତ୍ର ଯାହା ପଥ ଥିଲା ଜଣେ ଲୋକ ପାଇଁ ପହଞ୍ଚିବାକୁ, ତାହା ଉପରୁ ତଳ ଯାଏ ଚିରି ହୋଇଗଲା, ତାହା ସେହି ପଥ ଥିଲା। ତାର ଅର୍ଥ କ'ଣ? ସେହି ପଥ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଖୋଲା ଅଟେ, ଈଶ୍ୱରଙ୍କ ଉପସ୍ଥିତିରେ ଆସିବା ପାଇଁ ଓ ତାଙ୍କର ପାପକୁ ସ୍ୱୀକାର କରିବା ପାଇଁ। ସେମାନଙ୍କର ପାପ କ୍ଷମା ହୋଇଅଛି। ଈଶ୍ୱରଙ୍କ ସହିତ ତୁମେ ଉତ୍ତମ ସହଭାଗିତା ରଖ, ପାଉଲଙ୍କ ପରି ହୁଅ ଏବଂ କୁହ, ମୋର ଉଦ୍ଦେଶ୍ୟ ହେଲା ତାହାଙ୍କୁ ଜାଣିବା, ତାଙ୍କ ପୁନରୁତ୍ଥାନର ଶକ୍ତି ସେ ମୃତମାନଙ୍କଠାରୁ ମୋତେ କାଢ଼ି ଆଣିବ। ଯଦିଓ ମୁଁ ସେଠାରେ ଥାଏ ତେବେ ତୁମେ ପୁନର୍ଜନ୍ମ ପାଇବ ନାହିଁ। ତୁମେ ପଛକୁ ଫେରିବ ତେବେ ମୁଁ ଭାବିବି। ଏଠାରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚର୍ଚ୍ଚକୁ ଯାଆନ୍ତି କିନ୍ତୁ ପ୍ରକୃତରେ ସେମାନେ ପୁନର୍ଜନ୍ମ ପାଇନାହାନ୍ତି। ତୁମେ ତୁମର ସମ୍ପୂର୍ଣ୍ଣ ଜୀବନ ଈଶ୍ୱରଙ୍କ ପାଇଁ ପ୍ରକାଶ କରିନାହ। ଅନେକ ଲୋକ ଚର୍ଚ୍ଚକୁ ଯାଆନ୍ତି କିନ୍ତୁ ପ୍ରକୃତରେ ସେମାନେ ପୁନର୍ଜନ୍ମ ପାଇନାହାନ୍ତି। ତୁମେ ତୁମର ସମ୍ପୂର୍ଣ୍ଣ ଜୀବନ ଈଶ୍ୱରଙ୍କ ପାଇଁ ପ୍ରକାଶ କରିନାହ। କହିଲେ ମୁଁ ସମର୍ପଣ କରିବି। ଏଣୁ ଆଜି ରାତିରେ ମୁଁ ଲୋକମାନଙ୍କ ସହିତ ପ୍ରାର୍ଥନା କରିବି। ଗୋଟିଏ ମିନିଟ୍ ଠିଆ ହେବା ପାଇଁ ମୁଁ କହିବି। ଯଦି ଏହି ପ୍ରାର୍ଥନାକୁ ରାତିରେ ଗ୍ରହଣ କରିବାକୁ ଚାହଁ ଏବଂ ତୁମେ ମୁଁ ତାହା କରିବାକୁ ଚାହେଁ ନାହିଁ, ତୁମେ ଜାଣ ମୁଁ ଆଶ୍ଚର୍ଯ୍ୟ ହେବି। ମୁଁ ଭାବିବି ତୁମେ ସେ ରାଜ୍ୟ ମଧ୍ୟରେ ପ୍ରବେଶ କରିପାରିବ ନାହିଁ। ଏହାର ଅର୍ଥ ବିଶ୍ୱସ୍ତ ହୁଅ, ଯଦି ଏହି ସ୍ଥାନରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇପାରିବ ନାହିଁ, ଯିଏକି ତୁମକୁ ପ୍ରେମ କରନ୍ତି ଓ ତୁମ ପାଇଁ ଖୁସି ଅଟନ୍ତି, ଯଦି ତୁମେ ସେହି ନିଷ୍ପତ୍ତି ନୂଆ ଜଗତ ବାହାରକୁ ଯିବ ନାହିଁ ଓ ଖ୍ରୀଷ୍ଟଙ୍କ ନିମନ୍ତେ ଠିଆ ହେବ, ତାହା ଆମେ କରିବା ଦରକାର। ଆମେ ଖ୍ରୀଷ୍ଟଙ୍କ ପାଇଁ ସାହସର ସହିତ ଠିଆ ହେବା ପାଇଁ ଶିଖିବା ଦରକାର। ଲଜ୍ଜିତ ହେବା ନାହିଁ ଯାହା ଆମେ ବିଶ୍ୱାସ କରୁ। ଯଦି ତୁମେ ଆଜି ରାତିରେ ଏଠାରେ ଅଛ, ବାଲକୋନିର ଯେକୌଣସି ସ୍ଥାନରେ, ଯଦି ତୁମେ ସେହି ପଛରେ ଅଛ, ତଥାପି ତୁମେ ଏଠାରେ କାର୍ଯ୍ୟ କରୁଛ, କିନ୍ତୁ ମୁଁ ଯାହା କହୁଛି ତୁମେ ଶୁଣୁଛ, ଯଦି ତୁମେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହ, ତୁମେ ପଛକୁ ଫେରିବ କିମ୍ବା ତୁମେ କହିବ, ତୁମେ ଜାଣିଛ ଜୟସ୍, ମୁଁ ଜାଣେ ନାହିଁ, ତୁମେ ଜାଣ, ମୁଁ ଆଶା କରେ, ମୁଁ ସୁରକ୍ଷିତ ହେବାକୁ ଚାହେଁ। ମୁଁ ନିଶ୍ଚିତ ନୁହେଁ ଯେ ମୁଁ ସ୍ୱର୍ଗକୁ ଯିବି। ଆଜି ରାତିରେ ହିଁ କାହିଁକି ତୁମେ ସବୁ ବିଷୟକୁ ସଜାଡ଼ି ଦେଉନାହ? ତୁମର ପରିତ୍ରାଣ କେବେ ଆସିବ ନାହିଁ, କାରଣ ତୁମେ ଯାହା ସବୁ କରିଛ, ତୁମେ କେତେ ଚର୍ଚ୍ଚ ଯାଅ ସେଥିରେ କିଛି ଯାଏ ଆସେ ନାହିଁ। ତୁମେ ଜାଣ ମୁଁ ଚାହେଁ ତୁମେ ଚର୍ଚ୍ଚକୁ ଯାଅ, କିନ୍ତୁ ମୁଁ ଯିବାକୁ ଚାହେଁ କାରଣ ତୁମେ ଚାହଁ। ବାଇବେଲ ପଢ଼, କାରଣ ଏହା ଈଶ୍ୱରଙ୍କର ବାକ୍ୟ ଅଟେ। ଏହା ଶିକ୍ଷା ଦିଏ ଯେ କିପରି ବଞ୍ଚିବ, ତା ନୁହେଁ ଯେ ତୁମେ ଭାବୁଛ ତୁମେ ପାଇବ। ତୁମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛ। ମୁଁ ସେସବୁ କଲି, ଗୋଟିଏ ଅଧ୍ୟାୟ ପଢ଼ିଲି, ସାରା ଦିନ କାମ କଲି। ତୁମେ ଜାଣ ପ୍ରତିଦିନ ରାତିରେ ଛୋଟ ପ୍ରାର୍ଥନା କରେ, ପରଦିନ ଉଠେ, ପୁଣି ସବୁକିଛି ଆଉଥରେ କରେ, ରବିବାର ସକାଳେ ଚର୍ଚ୍ଚକୁ ଯାଏ, ଘରକୁ ଯାଏ, ସପ୍ତାହ ସାରା ସ୍ୱାମୀଙ୍କ ସହ ଝଗଡ଼ା କରେ, ପରବର୍ତ୍ତୀ ରବିବାର ଚର୍ଚ୍ଚକୁ ଯାଏ, ସପ୍ତାହ ସାରା ସ୍ୱାମୀଙ୍କ ସହ ଝଗଡ଼ା କରେ। ଏହା ଅର୍ଥ ସେସବୁ ବ୍ୟତୀତ ଅଧିକ ହୁଏ ଏବଂ ସେଠାରେ ତୁମ ପାଇଁ ଜୀବନ ଅଛି ଯାହା ନୂତନ ସ୍ୱଭାବରୁ ଆସିଛି। ତେଣୁ ଆଜି ରାତିରେ ମୋ ସହ ପ୍ରାର୍ଥନା କରିବାକୁ ଚାହଁ ଏବଂ ତାହା କର। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅ, ତେବେ ତୁମେ ସାହସର ସହିତ ଠିଆ ହୋଇପାରିବ। ଏହି କ୍ଷଣ ଆମେନ୍, ହାଲେଲୁୟା। ଏହି ପ୍ରକାରେ ଆରମ୍ଭ ହେବ, ଆମେନ୍। ଠିକ୍ ଅଛି, ବର୍ତ୍ତମାନ ଶୁଣ, ଆମେ ଈଶ୍ୱରଙ୍କ ରାଜ୍ୟରେ ସ୍ନେହୀ ଆକର୍ଷଣୀୟ ଲୋକ ଅଟୁ। ଯଦି ତୁମେ ଆକର୍ଷଣୀୟ ହେବାକୁ ଚାହଁ, ତୁମକୁ ଏଥିରୁ ବାହାରି ଯିବାକୁ ପଡ଼ିବ, କାରଣ ବର୍ତ୍ତମାନ ଯେଉଁ ଲୋକମାନେ ଠିଆ ହୋଇଛନ୍ତି ଈଶ୍ୱରଙ୍କ ପରିବାରକୁ ଆସିଛନ୍ତି। ଯଦି ସେ ପ୍ରକାର ଲୋକଙ୍କ ମଧ୍ୟରେ ତୁମେ ଅଛ, ତୁମେ ଆଗରୁ ପୁନର୍ଜନ୍ମ ପାଉଛ, ପହଞ୍ଚି ଯାଅ ଓ ସେମାନଙ୍କ ହାତକୁ ସ୍ପର୍ଶ କର, ସେମାନଙ୍କୁ ନିରାଶ କର ନାହିଁ, ସେମାନଙ୍କ କାନ୍ଧରେ ହାତ ରଖ, ସେମାନଙ୍କର ହାତ ଧର, ସେମାନଙ୍କୁ ସ୍ନେହ ଦେଖ, ଚାରିଆଡ଼େ ଦେଖ, ନିଶ୍ଚିତ ହୁଅ ଯେ କେହି ମଧ୍ୟ ରହିଯାଇନାହାନ୍ତି। ଯଦି କେହି ରହିଯାଏ, ସୈତାନ ସେମାନଙ୍କୁ କହିବ, ଦେଖ ତୁମେ ରହିଯାଇଛ। ବର୍ତ୍ତମାନ ଆମେ ଚାହୁଁ ସମସ୍ତେ ଆମ ପାଇଁ ଏହି ପ୍ରାର୍ଥନା କର। ତେଣୁ ସେମାନେ ଆରମ୍ଭ ଅନୁଭବ କଲେ, ମୁଁ ଚାହେଁ ତୁମେ ଅନୁଭବ କର। ଯେଉଁମାନେ ଏହି ପ୍ରାର୍ଥନା କରୁଛନ୍ତି ଆଜି ରାତିରେ, ତୁମେ ବିଶ୍ୱସ୍ତ ଅଟ, ମୁଁ ଚାହେଁ ତୁମେ କିଛି ଅନୁଭବ କର। ଦୟାକରି ତାହା ବୁଝ, ତୁମେ ତୁମ ଜୀବନକୁ ଛାଡ଼ି ଦେଉଛ। ସେହି ଜଣେ ଲୋକ ଯିଏକି ଜାଣନ୍ତି କିପରି ଚାଲିବାକୁ ହେବ, ଏହା ସବୁ ସହଜ ହେବ ନାହିଁ, ଏହା ପାପର ଜୀବନ କାଟିବା ଅପେକ୍ଷା ଅଧିକ ଭଲ ଅଟେ। ଈଶ୍ୱର ଆମକୁ ସମସ୍ୟାହୀନ ଜୀବନ ପାଇଁ ପ୍ରତିଜ୍ଞା କରିନାହାନ୍ତି। ମୁଁ ତୁମକୁ କହିପାରେ ଯେ ତୁମର ଯୀଶୁଙ୍କ ସହିତ ଖରାପ ଦିନ ତାଙ୍କ ସହିତ ଭଲ ଦିନଠାରୁ ବହୁତ ଅଧିକ ଭଲ ହେବ, ଆମେନ୍। ଯେବେ ତୁମେ ଏହି ପ୍ରାର୍ଥନା କରିବ, ତୁମେ ଏହି ପ୍ରତିଜ୍ଞା କରିବ। ଆସନ୍ତୁ ପ୍ରାର୍ଥନା କରିବା। ପିତା ଈଶ୍ୱର, ମୁଁ ତୁମକୁ ଭଲ ପାଏ। ଯୀଶୁ, ମୁଁ ତୁମଠାରେ ବିଶ୍ୱାସ କରେ। ମୁଁ ବିଶ୍ୱାସ କରେ ତୁମେ ମୋ ପାଇଁ ମରିଛ, ତୁମେ ମୋ ପାଇଁ ରକ୍ତ ଢାଳିଲ, ମୋତେ କ୍ଷମା କର, ମୁଁ ଜଣେ ପାପୀ ଅଟେ। ମୋ ପାପ ପାଇଁ ମୁଁ ଦୁଃଖିତ। ମୋ ପାପ ପାଇଁ ଅନୁତାପ କରୁଛି। ମୁଁ ପାପପୂର୍ଣ୍ଣ ଜୀବନରୁ ଦୂରେଇ ଯିବାକୁ ଇଚ୍ଛା କରେ। ଯୀଶୁ, ମୁଁ ତୁମକୁ ବର୍ତ୍ତମାନ ଗ୍ରହଣ କରୁଅଛି। ମୋ ହୃଦୟକୁ ଆସ। ମୋ ଭିତରେ ବାସ କର। ସେ ନୂତନ ସ୍ୱଭାବ ମୋତେ ଦିଅ। ମୁଁ ତୁମକୁ ଚାହେଁ। ମୁଁ ନିଜକୁ ତୁମଠାରେ ସମର୍ପଣ କଲି। ମୁଁ ସମର୍ପିତ ହେଲି। ମୁଁ ଯେପରି ଅଛି ମୋତେ ସେପରି ଗ୍ରହଣ କର। ତୁମେ ମୋତେ ଯାହା ବନେଇବାକୁ ଚାହଁ ତାହା କର। ମୁଁ ସ୍ୱର୍ଗକୁ ଯିବା ପଥରେ ଅଛି। ମୁଁ ସେହି ଯାତ୍ରାକୁ ଉପଭୋଗ କରିବି। ମୁଁ ସୁରକ୍ଷିତ। ମୁଁ ପୁନର୍ଜନ୍ମ ପାଇଛି। ଆମେନ୍।